କହିଲେ କହିବ କହୁଛି ଆରେ ଆମ କଥା କିଏ ଶୁଣୁଛି କହିଲେ କହିବ କହୁଛି ଆରେ ଆମ କଥା କିଏ ଶୁଣୁଛି ସ୍ୱଚ୍ଛ ଭାରତରେ ପାଇଖାନା ପାଇଁ ନୀତି ନିୟମ ସବୁ ହେଇଛି କିନ୍ତୁ ତାକୁ କିଏ ବା ପାଳୁଛି କହିଲେ କହିବ କହୁଛି ଆରେ ମୁଁ ସାହି ସାହି ବୁଲି ଦେଖୁଛି ଲୋକମାନଙ୍କର ପାଇଖାନା ପାଇପ୍ ଡ୍ରେନ୍ରେ ସଂଯୋଗ ହେଇଛି ସେଥିପାଇଁ କେତେ ଯେ ଅସୁବିଧା ହଉଛି କହିଲେ କହିବ କହୁଛି ସାଙ୍ଗକୁ ଜରି ପଲିଥିନ ବ୍ୟବହାର ପାଣି ସଞ୍ଚାଳନରେ ବାଧା ଦେଉଛି ଇଆଡ଼େ ବନ୍ୟା ପରିସ୍ଥିତି ଉପୁଜୁଛି କହିଲେ କହିବ କହୁଛି ମୋ କଥା ବା କିଏ ଶୁଣୁଛି ସେଥିରେ ପାଇଖାନା ମଳ ମିଶୁଛି ଫଳରେ କେତେ ଯେ ରୋଗ ବ୍ୟାପୁଛି ମଳ ଭୂତଳ ଜଳରେ ମିଶୁଛି ପାଣି ପ୍ରଦୂଷଣ କରୁଛି ଆମ ଭବିଷ୍ୟତ ଅନ୍ଧାର ହେଉଛି କହିଲେ କହିବ କହୁଛି ମୋ କଥା ବା କିଏ ଶୁଣୁଛି ତେଣୁ ପାଇଖାନା ସବୁ କରିବା ନାଳକୁ ନ ଛାଡିବା ନିଜ ଟାଙ୍କି ନିଜେ ବନାଇ ସେ ସ୍ପୁଲ ଦ୍ଵାରା ସଫା କରିବା ହେଲେ ମୋ କଥା ବା କିଏ ଶୁଣୁଛି କହିଲେ ସବୁକୁ ବାଧୁଛି କହିଲେ କହିବ କହୁଛି।